ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆହେ ପରମେଶ୍ୱର, ଆହେ ପରମେଶ୍ୱର, କାତରକ୍ତି ଭରା ପ୍ରାର୍ଥନାରେ ମୋର ମନ ଯୋଗ ତୁମେ କର। ଆହେ ପରମେଶ୍ୱର, ଆହେ ପରମେଶ୍ୱର, ମନ ହୁଏ ଯେବେ ବିଚଳିତ, ମୁଁ ଯେ ଡାକୁଥାଏ ଅବିରତ, ମନ ହୁଏ ଯେବେ ବିଚଳିତ, ମୁଁ ଯେ ଡାକୁଥାଏ ଅବିରତ, ବାସ କରିବାକୁ ନିରନ୍ତର ସଦା ସମ୍ମୁଖରେ ତୁମର, ଶୁଣି ମୋ ବିନତି ସୁରକ୍ଷିତ ସ୍ଥାନେ ଆଶ୍ରୟ ପ୍ରଦାନ କର। ଆହେ ପରମେଶ୍ୱର, ଆହେ ପରମେଶ୍ୱର, ଯେଣୁ ରକ୍ଷା କର୍ତ୍ତା ତୁମେ ମୋର, ଗୃହ ଦୁର୍ଗ ତୁମେ ସଭିଙ୍କର, ଯେଣୁ ରକ୍ଷାକର୍ତ୍ତା ତୁମେ ମୋର, ଗୃହ ଦୁର୍ଗ ତୁମେ ସଭିଙ୍କର, ତୁମ ପକ୍ଷର ଗୁହାରରେ ବାସ କରିବି ମୁଁ ଆବାସରେ, ଦିନ ପରେ ଦିନ କରିବି ପୁରଣ ମାନ ତସଫଳ ମୋର। ଆହେ ପରମେଶ୍ୱର, ଆହେ ପରମେଶ୍ୱର, କାତରକ୍ତି ଭରା ପ୍ରାର୍ଥନାରେ ମୋର ମନ ଯୋଗ ତୁମେ କର। ଆହେ ପରମେଶ୍ୱର, ଆହେ ପରମେଶ୍ୱର।
ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର, ମୁଁ ସାରାପ୍ରିୟା ମଣ୍ଡରା। ଏହି ସ୍ୱାସ୍ଥ୍ୟ ଟିପଣ ଆଲୋଚନାରେ ସ୍ୱାଗତ କରୁଅଛି। ଆଜିର ଆଲୋଚନା ହେଉଛି ଜେନେଟିକ୍ ପରୀକ୍ଷା। ବ୍ୟକ୍ତିଗତ ଉଚ୍ଚ ସଂକଟାପନ୍ନ ବ୍ୟକ୍ତିଙ୍କର ଜେନେଟିକ୍ ପରୀକ୍ଷା ନିମନ୍ତେ ସୁପାରିଶ କରାଯାଏ। ମ୍ୟୁଟେସନ୍ କ୍ୟାରିୟରଙ୍କର ଅଧିକ ସର୍ଭେଲେନ୍ସ, କେମୋ ପ୍ରିଭେନ୍ସନ୍ ଓ ପ୍ରିଭେଣ୍ଟିଭ୍ ଅପରେସନ୍ କରି ପରବର୍ତ୍ତୀ ସଙ୍କଟରୁ ମୁକ୍ତି ପାଇବା ନିମନ୍ତେ ଚେଷ୍ଟା କରାଯାଏ। ଚିକିତ୍ସା କର୍କଟ ରୋଗ ଚିକିତ୍ସା ନିମନ୍ତେ ଅନେକ ପଦ୍ଧତି ଉପଲବ୍ଧ ଅଛି, ଯଥା ଅପରେସନ୍, କେମୋଥେରାପି, ରେଡିଏସନ୍ ଥେରାପି, ହର୍ମୋନ୍ ଥେରାପି, ଟାର୍ଗେଟେଡ୍ ଥେରାପି ଓ ପାଲିଏଟିଭ୍ କେୟାର, ରୋଗର ପ୍ରକାର, ସ୍ଥାନ, ଗ୍ରେଡ୍ ଇତ୍ୟାଦି ଅନୁସାରେ ବିଚାର କରିବା ସହ ରୋଗୀର ସ୍ୱାସ୍ଥ୍ୟ ଓ ଇଚ୍ଛା ଉପରେ ନିର୍ଭର କରି ଚିକିତ୍ସା ପଦ୍ଧତି ଅନୁସରଣ କରାଯାଏ। ଚିକିତ୍ସା ଦ୍ୱାରା ରୋଗମୁକ୍ତ ହୋଇପାରେ ବା ନ ହୋଇପାରେ। କେମୋଥେରାପି ଏକ ବା ଏକାଧିକ ଜୀବକୋଷ ବିଷାକ୍ତ କର୍କଟ ବିରୋଧୀ ଔଷଧ ଦ୍ୱାରା ଏକମାନଙ୍କ ଚିକିତ୍ସା ସାହାଯ୍ୟରେ ଉପଚାର କରାଯାଏ। ଅନେକ କିସମର ଭିନ୍ନ ଭିନ୍ନ କର୍କଟ ବିରୋଧୀ ଔଷଧଗୁଡ଼ିକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ, ଯଥା ଆଲୋକିଲେଟିଂ ଏଜେଣ୍ଟ ଓ ଆଣ୍ଟିମେଟାବୋଲାଇଟ୍। ଦ୍ରୁତ ଗତିରେ ବିଭାଜିତ ହେଉଥିବା କର୍କଟ ଜୀବକୋଷଗୁଡ଼ିକୁ ଚିରାଚରିତ କେମୋଥେରାପି ଔଷଧ ମାରିଦିଏ ବା ନଷ୍ଟ କରିଦିଏ। କେମୋଥେରାପିର ଅନ୍ୟ ଏକ ପ୍ରକାର ଉପଚାର ହେଲା ଟାର୍ଗେଟେଡ୍ ଥେରାପି, ଯାହାଦ୍ୱାରା ସାଧାରଣ ଜୀବକୋଷ ଓ କର୍କଟ କୋଷ ମଧ୍ୟରେ ଥିବା ମଲିକୁଲାର ପାର୍ଥକ୍ୟକୁ ଲକ୍ଷ୍ୟ କରି ଚିକିତ୍ସା କରାଯାଏ। ପ୍ରଥମ ଟାର୍ଗେଟେଡ୍ ଥେରାପି ଦ୍ୱାରା ଏଷ୍ଟ୍ରୋଜେନ୍ ରିସେପ୍ଟର ମଲିକୁଲକୁ ବାଧା ଦେଇ ସ୍ତନ କର୍କଟର ବୃଦ୍ଧି ବନ୍ଦ କରି ଦିଆଯାଉଥିଲା। ସ୍କ୍ରିନିଂ ମାୟୋଲୋଜେନ୍ସ ଲ୍ୟୁକେମିଆ ରୋଗରେ ବିସିଆର୍ ଏବିଆର୍ ଇନହିବିଟର ବ୍ୟବହୃତ ହେଉଛି। ଅଧୁନା ସ୍ତନ କର୍କଟ, ମଲ୍ଟିପଲ୍ ମାୟୋଲେମା, ଲିମ୍ଫୋମା, ପ୍ରୋଷ୍ଟେଟ୍ କର୍କଟ, ମେଲାନୋମା ଇତ୍ୟାଦି କର୍କଟ ରୋଗମାନଙ୍କର ଚିକିତ୍ସା ଏହି ପଦ୍ଧତିରେ ଚାଲିଛି। କର୍କଟ ରୋଗର ପ୍ରକାର ଓ ଅବସ୍ଥା ବା ସୋପାନ ଉପରେ କେମୋଥେରାପିର ଲକ୍ଷ୍ୟତା ନିର୍ଭର କରେ। ସ୍ତନ କର୍କଟ, କଲୋରେକ୍ଟାଲ କର୍କଟ, ଅଗ୍ନାଶୟ କର୍କଟ, ଇଷ୍ଟୋଜେନେଟିକ୍ ସାର୍କୋମା କର୍କଟ, ଟେଷ୍ଟିକୁଲାର ଅଣ୍ଡକୋଷ କର୍କଟ, କେତେକ ଫୁସ୍ଫୁସ୍ କର୍କଟ ଭଳି ଅନେକ କର୍କଟ ରୋଗରେ ଅପରେସନ୍ ସହ କେମୋଥେରାପି ଉପକାରୀ ହୁଏ। କେତେକ ଲ୍ୟୁକେମିଆ ଆରୋଗ୍ୟ ହୁଏ, କେତେକ ମସ୍ତିଷ୍କ ଅର୍ବୁଦ କିଛି ଭଲ ହୁଏ ନାହିଁ ଓ କେତେକ ନନ୍ ମେଲାନୋମା ଚର୍ମ କର୍କଟ ରୋଗରେ ଅଦରକାରୀ ସାବ୍ୟସ୍ତ ହୁଏ। କେମୋଥେରାପିର ଫଳପ୍ରଦତା ଅନେକ ସମୟରେ ତାହାର ବିଷାକ୍ତ ପ୍ରଭାବ ଯୋଗୁଁ ସୀମିତ ହୋଇଯାଏ। ସମ୍ପୂର୍ଣ୍ଣ ନିରୋଗ ନହେଲେ ମଧ୍ୟ ଯନ୍ତ୍ରଣା ଲାଘବ ଓ ଆକାର କମେଇବା ନିମନ୍ତେ କେତେକ କର୍କଟ ରୋଗରେ କେମୋଥେରାପି ଦିଆଯାଏ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
ଲେଖିଗଲ ତୁମେ ଲହୁରା କଲମେ ଲେଖି ଗଲ ତୁମେ ଲହୁରା କଲମେ କୃଷର କାଗଜରେ ରହିଗଲା ସ୍ମୃତି ଅଭୁଲା ସେ ପ୍ରୀତି ରହିଗଲା ସ୍ମୃତି ଅଭୁଲା ସେ ପ୍ରୀତି ପପି ପାଇଁ ସଂସାରେ ଝର 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 ଝରୁ ଥିଲା ଲହୁର ଘର ଭିଜି 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 ଯାଉଥିଲା ସାରା ଶରୀର କହିଗଲା ଆହେ ପିତା କ୍ଷମା କର ଆହ କି ମଧୁସୂରା ଆହ କି ମଧୁସୂରା ଲେଖିଗଲା ତୁମେ ଲହୁରା କଲମେ
ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ ଆଉ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତି ଆନନ୍ଦ ଓ ମଙ୍ଗଳମୟ ଜୀବନ ଆପଣଙ୍କୁ ସେ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପରମେଶ୍ୱରଙ୍କ ଅଧିକାର। ହଁ, ଯେବେ ଆମ୍ଭେ ଅଧିକାର ବିଷୟରେ କଥା ହେଉ, ଆମେ ଅନେକ ସମୟରେ ଧନ ଉପରେ ଅଧିକାର, ରାଜ୍ୟ ଉପରେ ଅଧିକାର, ସମାଜ ଉପରେ ଅଧିକାର, ଗୋଷ୍ଠୀ ଉପରେ ଅଧିକାର, ଏହି ବିଷୟରେ ଆମେ ଆଲୋଚନା କରିଥାଉ। ପରମେଶ୍ୱରଙ୍କ ଅଧିକାର କ'ଣ ତାହା ଆମେ ଆଜି ଆଲୋଚନା କରିବା। ଯେପରି କୁହାଯାଇଅଛି, ଜଣେ ଧାର୍ମିକ ଯାଜକ ଯିଏକି ବିଶପ ଏବଂ ଜଣେ କୃଷକ, କୃଷକର ଉତ୍କୃଷ୍ଟ ଫସଲ ଜମି ମଧ୍ୟ ଦେଇ ଯାଉଥିଲେ। ଧର୍ମଯାଜକ ତାହାଙ୍କ କଥାବାର୍ତ୍ତାରେ କୃଷକର ଦୃଷ୍ଟିକୋଣ ଆକର୍ଷଣ କରି ଶିକ୍ଷା ଦେଉଥିଲେ। ସେ ଆମ୍ଭମାନଙ୍କ ସଫଳ ଦାୟିତ୍ୱର ମାଲିକ, ଯାହାକି ଅଧିକାରୀ ପରମେଶ୍ୱର ଅଟନ୍ତି ବୋଲି ସେ କହିଲେ। କୃଷକଟି ଯାଜଙ୍କ ଚିନ୍ତାଧାରାରୁ ଦୂରରେ ଥିଲେ ଏବଂ ତାହାଙ୍କର ଜମି ଫସଲ ଏବଂ ତାହାଙ୍କ ଅଧିକାର ବାବଦରେ ନାନା କଥାବାର୍ତ୍ତା କରୁଥିଲେ। କିଛି କ୍ଷଣ ପରେ ବିଶପ ଧର୍ମଯାଜଙ୍କ ଯିଏକି ପ୍ରଶ୍ନ କଲେ, ବର୍ତ୍ତମାନ ଠାରୁ 100 ବର୍ଷ ପରେ ଏ ସମ୍ପତ୍ତି କାହାର ହେବ? ପରିଶେଷରେ ସେ କୃଷକଟି ବିଶପଙ୍କର କଥାବାର୍ତ୍ତାର ଉଦ୍ଦେଶ୍ୟ ବୁଝିପାରିଥିଲେ। ପ୍ରିୟ ଶ୍ରୋତା, ପରମେଶ୍ୱର ଅମର କିନ୍ତୁ ମନୁଷ୍ୟ କ୍ଷଣସ୍ଥାୟୀ, ଯାହାକି ମରଣଶୀଳ ମାତ୍ର। ପରମେଶ୍ୱର ଅସୀମ କିନ୍ତୁ ମନୁଷ୍ୟ ସମୀମ। ମନୁଷ୍ୟ ତାହାର ଆୟୁର ବର୍ଷ ସବୁ ବଞ୍ଚି ମରିଗଲେ ସୁଦ୍ଧା ଅନନ୍ତ ସମୟ କିଛି ତଦ୍ୱାରା ସର୍ପ କରାଯାଇପାରେ ନାହିଁ। ଏଣୁ ଗୀତ ଲେଖକ, ଗୀତ ସଂହିତା ଲେଖକ ଏହିପରି କହୁଅଛନ୍ତି, ଗୀତ ସଂହିତା 90:1-2 ସେ କହନ୍ତି, ହେ ପ୍ରଭୁ, ତୁମ୍ଭେ ପୁରୁଷଣା କ୍ରମେ ଆମ୍ଭମାନଙ୍କ ବାସସ୍ଥାନ ହୋଇ ଆସିଅଛ। ପର୍ବତ ଗଣର ଉପସ୍ଥିତି ଓ ତୁମ୍ଭ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବାବଧି ଅନନ୍ତିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର। ଏହିପରି ଗୀତ ଲେଖକ ଈଶ୍ୱରଙ୍କୁ ପ୍ରଶଂସା କରି କହୁଅଛନ୍ତି। ଯଦି ଆପଣମାନେ ଗୀତ ସଂହିତା 24:1-2 ପଢ଼ିବେ, ପ୍ରକୃତରେ ପୃଥିବୀ ଓ ତହିଁର ପୂର୍ଣ୍ଣତା ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର କାରଣ। ସେ ସମୁଦ୍ର ଉପରେ ତାହା ସେ ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି। ପ୍ରିୟ ସତା ପରମେଶ୍ୱର ଅଧିକାରୀ, ଯିଶାୟ 66 ତାର 1 ଯଦି ପଢ଼ିବା, ଏହି କହୁଅଛି, ସଦାପ୍ରଭୁ ଏହି କଥା କହନ୍ତି, ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠି ପୀଠ। ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ। ଆଦି 1:2 କହେ, ପୃଥିବୀ ନିର୍ଜଣ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ସେହିପରି ଜହନ 1:1-3 କହେ, ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ପୃଥିବୀ ନିର୍ଜଣ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ଅନନ୍ତର ପରମେଶ୍ୱର କହିଲେ, ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। କଲସୀ 1:14-16 କହେ, ତାହାଙ୍କଠାରେ ଆମ୍ଭେମାନେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମ ଜାତ, କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହୋଇଅଛି। ପ୍ରିୟ ସତା, ଅନେକ ଲୋକେ ପରମେଶ୍ୱରଙ୍କ ଜଣେ କଠୋର ପ୍ରଭୁ ବୋଲି ମନେ ମନେ ଦୋଷାରୋପ କରିଥାନ୍ତି, କାରଣ ସେସବୁ ପଦାର୍ଥ ଓ ସେମାନଙ୍କ ସେବା ଦାବି କରନ୍ତି। କିନ୍ତୁ ପରମେଶ୍ୱରଙ୍କ ଯାହା ନୁହେଁ ତାହା କିଛି ତାହାଙ୍କ ନିକଟକୁ ଆମ୍ଭେମାନେ ଆଣିନଥାଉ। ଦାଉଦ କହନ୍ତି, ସବୁ ପଦାର୍ଥ ତୁମ୍ଭ ଠାରୁ ଆସେ ଓ ତୁମ୍ଭ ନିଜ ପଦାର୍ଥରୁ ଆମ୍ଭେମାନେ ତୁମ୍ଭକୁ ଦେଇଅଛୁ। ପ୍ରଥମ ରାଜ ବୋଲି 29:14 ଏପରି କହୁଅଛି, ସୃଷ୍ଟିର ସକଳ ପଦାର୍ଥ ପରମେଶ୍ୱରଙ୍କ ଅଟନ୍ତି, ତାହା ଛଡ଼ା ମୁକ୍ତିକରଣ ଲାଗି ହିଁ ସମଗ୍ର ପଦାର୍ଥ ତାହାଙ୍କର। ଇହ ଜୀବନର ଏବଂ ଆଗାମୀ ଜୀବନର ସବୁ ଆଶୀର୍ବାଦ ଆମ୍ଭମାନଙ୍କ ନିମନ୍ତେ କାଲବାରୀ କୃଷ ଦ୍ୱାରା ମୁକ୍ତି ମୁଦ୍ରାଙ୍କିତ ହୋଇଅଛୁ। ପ୍ରିୟ ଶ୍ରୋତା, ଗୀତ ସଂହିତା 6:9 କହେ, ଗଗନ ମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ। ଆଉ ଏଭ୍ରି 11:3 କହେ, ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖରୁ ନିଶ୍ୱାସର ନିର୍ମତା। ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରିଛନ୍ତି। ସେ ବାରିଧି ସମୂହକୁ ଭଣ୍ଡାରେ ସଞ୍ଚୟ କରିଛନ୍ତି। ସମୁଦାୟ ପୃଥିବୀ ସଦାପ୍ରଭୁଙ୍କ ଭୟ କରୁ, ଜଗନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହୁଅନ୍ତୁ। ସେ କହିବା ମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା। ଏହିପରି ଗୀତ ସଂହିତା 33:6-9 ଗୀତ ଲେଖକ ଈଶ୍ୱରଙ୍କ ବିଷୟରେ ବର୍ଣ୍ଣନା କରି କହୁଅଛନ୍ତି। ପ୍ରିୟ ଶ୍ରୋତା, କିଛି ନାହିଁ ଯେପରି ଆମେ ପାଉଅଛୁ। ଗୀତ ଲେଖକ ଏହା ବିବରଣୀରେ କରୁଅଛନ୍ତି। ପରମେଶ୍ୱର ମୌଳିକ ପଦାର୍ଥ ସୃଷ୍ଟି କରିନାହାନ୍ତି। ଏହି ମତବାଦ ବାତିହୀନ ଅଟେ। ଜଗତ ସୃଷ୍ଟି ନିମନ୍ତେ ପରମେଶ୍ୱରଙ୍କ ପୂର୍ବ ସୃଷ୍ଟି ମୌଳିକ ପଦାର୍ଥର ଋଣ ଗ୍ରାହକ ନୁହନ୍ତି। ଯେଣୁ ଯେହୋବା ପରମେଶ୍ୱର ରବରେ ସରଳ ପଦାର୍ଥ ପ୍ରକୃତି କିମ୍ବା ଆଧ୍ୟାତ୍ମିକ ତାହାଙ୍କ ଛାମୁରେ ଠିଆ ହେଲା ଏବଂ ତାହାଙ୍କ ଉଦ୍ଦେଶ୍ୟରେ ସୃଷ୍ଟି ହେଲା। ସ୍ୱର୍ଗ ଏବଂ ତାହାର ସମଗ୍ର ପଦାର୍ଥ ପୃଥିବୀ ଓ ସେଥିରେ ସମଗ୍ର ବସ୍ତୁ ତାହାଙ୍କ ମୁଖରେ ନିଶ୍ୱାସରେ ସ୍ଥିତି। ରୋମି 5:12 କହେ, ଅତଏବେ ଯେପରି ଜଣେ ଲୋକ ଦ୍ୱାରା ପାପ, ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେନୁ ସମସ୍ତେ ତ ପାପ କଲେ। ଯେନୁ ସୃଷ୍ଟିର ଏକା ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କ ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି, କାରଣ ସୃଷ୍ଟି ଆଶାରତା ବଶୀଭୂତ ହେଲା ତାର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାକୁ ବଶୀଭୂତ କଲେ ତାହାଙ୍କ ଇଚ୍ଛାରୁ, ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା। ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱର ମୁକ୍ତ ହେବ, କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକ ସଙ୍କତରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହୋଇଅଛି, ଏହା ଆମ୍ଭେମାନେ ଜାଣୁ। ପ୍ରଥମ କରନ୍ତି 15:22 କହେ, ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ଜୀବିତ ହେବେ। ପ୍ରିୟ ଶ୍ରୋତା, ମାନବର ପାପ ଯୋଗୁଁ ସମୁଦାୟ ମାନବ ସମାଜ କ୍ରନ୍ଧନ କରୁଅଛି, ତାହା ସଙ୍କେ ସୃଷ୍ଟି ପିଢ଼ି ବୈଜ୍ଞକ ଅନୁଭବ ଶବ୍ଦ କରୁଅଛି। କଷ୍ଟଭୋଗ ଏବଂ ମରଣ ମନୁଷ୍ୟ ଜାତି ଓ ଜୀବଜନ୍ତୁ ସୁଦ୍ଧା ଭୋଗ କରୁଅଛନ୍ତି। ପ୍ରିୟ ଶ୍ରୋତା, ଯଦି ଆମେ ଆଦି 3:16-18 ମାଥିଉ 13:28 ପଢ଼ିବା, ସେଠି ସ୍ପଷ୍ଟରେ କହୁଅଛି, ଆଉ ସେ ଆଦମକୁ କହିଲେ, ଯେଉଁ ବୃକ୍ଷର ଫଲ ଖାଇବା ବିଷୟରେ ଆମ୍ଭେ ତୁମକୁ ଆଜ୍ଞା ଦେଇ କହିଥିଲୁ ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ, ଏଣୁ ତୁମ ସକାଶୁ ଭୂମି ଶାପଗ୍ରସ୍ତ ହେଲା, ତୁମ୍ଭେ ଯାବଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ, ତହିଁରେ କଣ୍ଟା ଓ ଗୋଖଚା ଗଛ ଜାତ ହେବ, ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। ମାଥିଉ 13:28 କହେ, ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି, ପୁଣି ଦାସମାନେ ତାକୁ କହିଲେ, ତେବେ ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କ'ଣ ଆପଣଙ୍କର ଇଚ୍ଛା? ପ୍ରିୟ ଶ୍ରୋତା, ପ୍ରକୃତିର ପରମେଶ୍ୱର ସର୍ବଦା କାର୍ଯ୍ୟବ୍ୟସ୍ତ ଅଟନ୍ତି। ତାହାଙ୍କର ଅନନ୍ତ ଶକ୍ତି ଅଦୃଶ୍ୟ ଭାବେ କର୍ମ କରେ, କିନ୍ତୁ ତାହାଙ୍କ କର୍ମର ପ୍ରଭାବ ପରିମାଣରେ ଦୃଶ୍ୟ ହୁଏ। ଯେଉଁ ପରମେଶ୍ୱର ଗ୍ରହମାନଙ୍କର କର୍ମକର୍ତ୍ତା ଅଟନ୍ତି, ସେ ଉଦ୍ୟାନର ଫଳମୂଳ ବୃକ୍ଷ ଓ ଉଦ୍ଭିଦ ରାଜିରେ ସୁଦ୍ଧା କର୍ମ କରନ୍ତି। ସେ କଣ୍ଟକ କିମ୍ବା କଣ୍ଟକ ଗୁଳ କିମ୍ବା ବାଲୁଙ୍ଗା ଧାରଣାକର୍ତ୍ତା ନୁହନ୍ତି, ତାହା ସବୁ ଶୟତାନର କାର୍ଯ୍ୟ। ତେଣୁ ଭ୍ରଷ୍ଟତାର ପରିଣାମରେ ମୂଲ୍ୟବାନ ବସ୍ତୁ ମଧ୍ୟରେ ଏମନ୍ତ ସବୁ ଦୃଶ୍ୟ ହୁଏ। ପ୍ରିୟ ଶ୍ରୋତା, ଏହାର ଦ୍ୱିତୀୟ ଭାଗ ଆମ୍ଭେମାନେ ଆ ପରଦିନରେ ଶୁଣିବା କି ଈଶ୍ୱରଙ୍କ ଅଧିକାର ବିଷୟରେ ଆଉ ଅଧିକ ଆଲୋଚନା କରିବା ଆର ଦିନରେ ଆ ପରଦିନରେ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଚାଲନ୍ତୁ ସେହି ଆଶାରେ ଆମ୍ଭେମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଅଛୁ ପ୍ରଭୁ, ଯେହେତୁ ତୁମେ ହିଁ ଆମ୍ଭମାନଙ୍କ ଜୀବନର ଅଧିକାରୀ, ତୁମେ ହିଁ ଆମମାନଙ୍କୁ ସୃଷ୍ଟି କରିଅଛ। ଏହି ସାରା ପୃଥିବୀ ତୁମ୍ଭର, ସାରା ବସ୍ତୁ ଏହି ପୃଥିବୀର ବସ୍ତୁ ସବୁ ତୁମ୍ଭର, ତୁମ୍ଭ କଥାରେ ସବୁ ସୃଷ୍ଟି ହୋଇଅଛି, ଏହା ଆମେ ସ୍ୱୀକାର କରୁଅଛୁ। ହେ ପ୍ରଭୁ, ଯେହେତୁ ତୁମେ ହିଁ ପ୍ରଶଂସା ଗୌରବ ସମ୍ମାନର ଯୋଗ୍ୟ, ତୁମ ସେହି ମଧୁର ନାମରେ ବର୍ତ୍ତମାନ ଆମେ ପ୍ରଶଂସା କରୁଅଛୁ, ଗୌରବ ଓ ସମ୍ମାନ ଅର୍ପଣ କରୁଅଛୁ। ଆମ ପାପ ସବୁ କ୍ଷମା କର, ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର, ତୁମ ଅଧୀନରେ ରହିବା ପାଇଁ ଆମକୁ ଶକ୍ତି ପ୍ରଦାନ କର। ଆଉ ପରିଶେଷ ଯେବେ ତୁମ୍ଭେ ଆସିବେ ତୁମ ସେହି ସହସ୍ରଦୂତଙ୍କ ସହ, ସେତେବେଳେ ଆମ୍ଭମାନଙ୍କୁ ଗୋଟିଏ ସୁଯୋଗ ଦିଅନ୍ତୁ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମଗୁଛି, ଶୁଣି ଗ୍ରହଣ କର, ଆମେନ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।